ମୁଁ ଅଞ୍ଜଳି ଗୌଡ଼ କହୁଛି, ଜିଲୁଣ୍ଡି କିଶୋରୀ ବାଳିକା ଦଳରୁ। ମୁଁ ଜାଣିବା ପାଇଁ ଚାହୁଁଛି ଯେ ଆମର ଯୋଉ ଅଛି ଶ୍ରଦ୍ଧା କ୍ଲିନିକ କୁ ଆମେ ଯାଇଥିଲୁ, ଆମର ବିଭିନ୍ନ ପ୍ରକାର ଯୋଉ ସମସ୍ୟା ରହିଛି ଝିଅମାନଙ୍କର, ଆମେ ସାଙ୍ଗସାଥି ହେଇକିରି 4-5 ଜଣ ଯାଇଥିଲୁ ଶ୍ରଦ୍ଧା କ୍ଲିନିକ କୁ, କିନ୍ତୁ ସେଇଠି ଦେଖିଲୁ ସେମିତି କିଛି ବ୍ୟବସ୍ଥା ନାହିଁ। ତ ସେଥିପାଇଁ କ'ଣ ତାର ସେଥିପାଇଁ କ'ଣ ଆଉ କରାଯାଇପାରେ, ଶ୍ରଦ୍ଧା କ୍ଲିନିକର କାମ କ'ଣ, ଆଉ କିଶୋରୀ ବାଳିକା ମାନେ ସେ ଯୋଉ ତାଙ୍କର ଯୋଉ ସମସ୍ୟା ରହିଛି, ସେ ସମସ୍ୟା ସେମାନେ ସବୁ ବୁଝାବୁଝି କରି କେମିତି ସମାଧାନର ବାଟ ପାଇପାରିବେ ସେ ବିଷୟରେ ଟିକେ ଜଣାଇବେ।